ସୁମଧ୍ୟରେ ସେ ସ୍ଥାନ ପୁରୀ ଯାଉଛି। ଯେଉଁ ଭ୍ରମର ମାନେ ମତ ହେଇକିରି ଇତସ୍ତତ ଭ୍ରମଣ କରୁଛନ୍ତି, ବହୁତ ସୁଗନ୍ଧି ଆସୁଛନ୍ତି। ଏହିଭଳି ଭାବରେ ଯେଉଁ ପ୍ରାକୃତିକ ପରିବେଶ ଉପରେ ଭଗବାନ କୃଷ୍ଣ ଏବଂ ବଳରାମ ବହୁତ ସୁନ୍ଦର ସଙ୍ଗୀତ ଗାନ କରୁଥିବା ସମୟରେ, ଏହି ସମୟରେ ଶଙ୍ଖ ଯୋଡ଼ା ଆସିଲେ। ଇଏ ଜଣେ ଯକ୍ଷ କୁବେରଙ୍କର ଇଏ ହେଉଛନ୍ତି ଅନୁଚର। ତାଙ୍କର ମସ୍ତକରେ ଗୋଟେ ମଣି ଥିଲା ଯାହାଠୁ ଶଙ୍ଖ ଭଳି ଦେଖାଯାଉଥିଲା, ସେଇଥିପାଇଁ ଶଙ୍ଖଚୂଡ଼ ତାଙ୍କ ନାମ ହୋଇଥିଲା। ତେଣୁ ଏଇ ସେ ଆସିକରି ଗୋପୀମାନେ ମଧ୍ୟ ସେ ସଙ୍ଗୀତ ଆମେ ଶୁଣୁଥିଲେ କେତେ ସୁନ୍ଦର ସଙ୍ଗୀତ ସବୁ ରହିଛି, ବିଭିନ୍ନ ପ୍ରକାର ସଙ୍ଗୀତ ରହିଛି। 21 ପ୍ରକାର 7ଟି ଯେଉଁ ରହିଛି ସାରେ ଗାମା ପାଧାନୀ, ଏଥିରେ 21 ପ୍ରକାର 7ଟି ଯେଉଁ ରହିଛି ସାରେ ଗାମା ପାଧାନୀ, ଏଥିରେ 21 ପ୍ରକାର ସ୍ୱରରେ ଦୁଇଜଣ ଯାକ ଏକ ସମୟରେ ଗାନ କରୁଥିଲେ ଭଗବାନ ସିଏ। ତେଣୁ ଏସବୁ ଶୁଣି ଏଗୁଡ଼ିକ ସଙ୍ଗୀତର ମୂର୍ଚ୍ଛନା ରହିଛି, ମୂର୍ଚ୍ଛିତ ହୋଇଯାଉଥିଲେ। ତାଙ୍କର ସବୁ ବସ୍ତ୍ର ଇତ୍ୟାଦି ସବୁ ଚିତ୍ର ହୋଇଯାଉଥିଲା, ଚୁଡ଼ା ସବୁ ରହିଛି, ବେଣୀ ଇତ୍ୟାଦି ସବୁ ଖସି ପଡ଼ୁଥିଲା, ଏସବୁ କଥା ଗତକାଲି ଆମେ ଶୁଣୁଥିଲେ। ତେଣୁ ଇଏ ଶଙ୍ଖଚୂଡ଼ ଦେଖିଲା, ଇଏ କୃଷ୍ଣ ବଳରାମ ଏ ଦୁଇ ଜଣ ତ ମତ ହେଇକି ରହିଛନ୍ତି, ଗୀତ ବୋଲୁଛନ୍ତି, ଏମାନଙ୍କୁ ଗୋଟେ ଦସ୍ୟୁମାନେ ଆସିକି ଗାଭୀମାନ ନେଇଯାଆନ୍ତି। ଯେତେବେଳେ ପାଣ୍ଡବମାନେ ବନବାସ ରହିଥିଲେ, ସବୁ କରିକି ଦୁର୍ଯ୍ୟୋଧନ ଯେତେବେଳେ ଖବର ପାଇଲେ ଯେ ସେଇଠି ଥାଇପାରନ୍ତି, ତେଣୁ ଜଣେ ରାଜା ସେଇ ବିରାଟ ରାଜ୍ୟ ନିକଟବର୍ତ୍ତୀ ଜଣେ ରାଜା ସେ ଖବର ଦେଲେ ଯେ ଆମେ ତାଙ୍କର ଗୋଧନକୁ ହରଣ କରିବା। ଗୋଧନକୁ ହରଣ କଲେ ସେମାନେ ଆସି ଯୁଦ୍ଧ କରି ଆମେ ଜାଣିପାରିବା। ତେଣୁ ଗୋଧନକୁ ଯେତେବେଳେ ହରଣ କଲେ, ସେହି ସମୟରେ ବିରାଟ ରାଜାଙ୍କର ଯେ ପୁତ୍ର ଥିଲେ ଉତ୍ତର, ରାଜାଙ୍କର ଯେ ପୁତ୍ର ଥିଲେ ଉତ୍ତର, ସେ ବହୁତ ଦେଖାଉଥିଲେ, ମୁଁ ବହୁତ ବଡ଼ ଯୋଦ୍ଧା ଏଭଳି ଭାବରେ କରୁଥିଲେ। ତେଣୁ ଇଏ ଅର୍ଜୁନ ସେ ସମୟରେ ଗୋଟେ ନପୁଂସକ ରୋଲ୍ କରୁଥିଲେ, ବୃହତ ନଳା। ତେଣୁ କେହି ଜାଣିପାରିଲେନି ପାଣ୍ଡବ ପାଞ୍ଚ ଭାଇ ଏଭଳି ଭାବରେ ଛଦ୍ମବେଶରେ ରହିଥିଲେ ଦ୍ରୌପଦୀଙ୍କ ସହିତ, କେହି ଜାଣିପାରିଲେନି ଗୋଟିଏ ବର୍ଷ ଚାଲିଗଲା। ତେଣୁ ଯାହା ହଉ ଉତ୍ତରାଙ୍କୁ ସବୁ ଆଣିକରି ଉତ୍ତରକୁ ଆଣିକରି ସିଏ ରଥରେ ବସିକି ଯେତେବେଳେ ଆସିଲେ ଦେଖିଲେ ଉତ୍ତର ଯେତେବେଳେ ଦେଖିଦେଲେ ସେ କୌରବ ସୈନ୍ୟବାହିନୀ ଦେଖିଦେଲେ ସେଇ ସମୟରେ ସେ ପଳେଇ ଯିବା ପାଇଁ ବସିଥିଲେ। ତେଣୁ ଅର୍ଜୁନ ତାଙ୍କୁ ଧରିକିରି କହିଲେ ତୁମେ ସାରଥି ହୁଅ ମୁଁ ଯୁଦ୍ଧ କରିବି। ହଁ ତୁମେ ଯୁଦ୍ଧ କରିବ ହଁ ମୁଁ ହେଉଛି ଅର୍ଜୁନ କ'ଣ କୁହାଯାଏ ମହାଭାରତ ବର୍ଣ୍ଣନା କରି ନାସି ରକ୍ତ ଯଦି ପୃଥିବୀରେ ପଡ଼ିଯାଇଥାନ୍ତା ତାହେଲେ ବହୁତ ବଡ଼ ବିରାଟ ବିପ୍ଳବ ସୃଷ୍ଟି ହୋଇଥାନ୍ତା ବା ଉତ୍ପାଦ ହୋଇଥାନ୍ତା। ତେଣୁ ସିଏ ସବୁ ହାତରେ ଧରିକି ରଖିଥିଲେ ଏହି ସମୟରେ ଦେଖିଥିଲେ ଦ୍ରୌପଦୀ ସେ କଥା ଦେଖିଥିଲେ ଦ୍ରୌପଦୀ ଥିଲେ ଶୈଳେନ୍ଦ୍ର ରୂପରେ ଏଭଳି ଭାବେ ସେ କଥା ରହିଛି। ତେଣୁ ଯାହା ବି ହେଉ ତାପରେ ଜାଣିଲେ ବିରାଟ ରାଜା ଜାଣିଲେ ଏଭଳି ଭାବରେ ଆଉ କୌରବମାନେ ମଧ୍ୟ ଜାଣିଲେ ଯେତେବେଳେ ଏଇ ପାଣ୍ଡବମାନେ ଏଇଠି ଅଛନ୍ତି ସେତେବେଳକୁ ବର୍ଷ କ୍ରନ୍ଦନ ଶୁଣିଲେ ତାଙ୍କର ଧ୍ୟାନ ଭଗ୍ନ ହେଲା। ଦେଖିଲେ ତାଙ୍କର ପ୍ରେୟସୀ ମାନେ ସବୁ ଏଭଳି ଭାବରେ ଅସୁର ତାଙ୍କୁ ନେଇଯାଉଛି ଯକ୍ଷ। ତେଣୁ ଭଗବାନ ଏବଂ କୃଷ୍ଣ ଏବଂ ବଳରାମ କ'ଣ କଲେ ଶାଳ ହସ୍ତେଇ ତରସିଣୁ ସାଙ୍ଗେ ସାଙ୍ଗେ କ'ଣ କଲେ ଗୋଟେ ଶାଳ ବୃକ୍ଷକୁ ଉପାଡ଼ି ପକେଇଲେ। ଶାଳ ଭଗବାନ ସେ କ'ଣ ନ କରିପାରିବେ ଗୋଟେ ଶାଳ ବୃକ୍ଷ ସେ ସ୍ଥାନରେ ଶାଳ ଗଛ ସବୁ ଥିଲା। ତେଣୁ ଶାଳ ବୃକ୍ଷ ଗୋଟେ ଉପାଡ଼ି ଦେଇକରି ତାକୁ ଧରିକି ଧଇଁଲେ ଶାଳ ହସ୍ତୌ ତରସିଣୌ ଆସେ ଦ ତୁଷ୍ଟଂ ତରସା ଏଇଭଳି ଭାବରେ ଜୋର ଜୋର ଧାଇଁଲେ ସେତେବେଳେ ତ୍ୱରିତଂ ଗୁହିକା ଗୁହିକା ଅଧମମ୍ ଗୁହିକ କହିଲେ ଏଇ ଯେଉଁ ଶଙ୍କଚୂଡ଼ ଅଧମ ଶ୍ରେଣୀର ସେ ଥିଲା ଭଗବାନଙ୍କ ଶରଣ ନ ଯାଇକି ଭଗବାନ ପ୍ରିୟସୀମାନଙ୍କୁ ହରଣ କରିବା ପାଇଁ ଚାହୁଁଥିଲା। ତେଣୁ ଭଗବାନ ତାଙ୍କ ପଛରେ ଦୁଇ ଜଣ ଯାକ ଧାଉଁଥିଲେ ତାପରେ କ'ଣ କଲେ ଭଗବାନ ଚିନ୍ତା କଲେ ଏ ଅଠେଇଶ ନମ୍ବର ଶ୍ଳୋକ କୁହାଯାଉଛି ଯେ ସୁଦର୍ଶନ କହୁଛନ୍ତି ମା ବୈଷ୍ଟ ଭୟଂ ନ ପ୍ରାପ୍ନୁତେ ଇତି ଅଭୟଂ ବଚୋ। ଭଗବାନ ଯେତେବେଳେ କହିଲେ ମା ବୈଷ୍ଟ ଭୟ କର ନା, ଆଉ ତାଙ୍କର ଆଉ କ'ଣ ଭୟ ରହିବ, ଭୟ ଚାଲିଗଲା। ଭଗବାନ ଆଶ୍ୱାସନା ଦେଉଛନ୍ତି ମା ବୈଷ୍ଟ, ତେଣୁ ଆଉ କ'ଣ ପାଇଁ ସେମାନେ ଭୟ କରିବେ, ତାଙ୍କ ଭୟ ଚାଲିଗଲା। ତେଣୁ ଏଇଭଳି ଭାବରେ ଅଣତିରିଶ ନମ୍ବର ତା ପର ଶ୍ଳୋକରୁ କହିବେ ସବିକ୍ଷ ତାବନ ପ୍ରାପ୍ତ କାଳ ମୃତ୍ୟୁ ଇବ ଦ୍ୱିଜନ ବିସୃଜ୍ୟ ସ୍ତ୍ରୀ ଜନ ମୂଢ ପ୍ରାଦ୍ରବତ ଜୀବିତେ ଛୟା। ସବିକ୍ଷ ସବିକ୍ଷ କହିଲେ ଏଇ ଶଙ୍ଖଚୂଡ଼ ଯେତେବେଳେ ଦେଖିଲା, ଭଗବାନ କହିଦେଲେ ନା ମା ବୈଷ୍ଟ, ତେଣୁ ତାକୁ ବି ଶୁଭିଲା। ଏ ମା ବୈଷ୍ଟ କହିଲାରୁ ତାର ଭୟ ଆରମ୍ଭ ହୋଇଗଲା। ମା ବୈଷ୍ଟ ତେଣୁ ସିଏ ଦେଖିଲା ତାମାନେ ପ୍ରାପ୍ତ କାଳ ମୃତ୍ୟୁ ଇବ ଦ୍ୱିଜନ। କାଳ ମୃତ୍ୟୁ ଏକ ବଚନରେ କୁହାଯାଇଛି, ଏକ ବଚନରେ କୁହାଯାଇଛି କାହିଁକି ନା ବଳରାମ ଆଉ ଗଲେ ନାହିଁ, ଗୋଟେ ସ୍ଥାନରେ ରହିଗଲେ, ଏଇଠି କୁହାଗଲେ ନା ତା ପୂର୍ବରୁ ଇବ ଦ୍ୱିଜ ପ୍ରାଦ୍ର ଜୀବିତ ଛୟା ତୁସ୍ଥମ ତୁସ୍ଥମ ପୂର୍ବ ଶ୍ଳୋକରେ କୁହାଗଲା ଆସେ ଦତୁ ତମ ତରସା ତ୍ୱରିତମ ଗୁହ୍ୟକ ଅଧମମ। ଆଉ ଯାଉଥିଲା ବେଳେ ବଳରାମ ଗୋଟେ ସ୍ଥାନ ରହିଗଲେ ଆଉ ଗଲେ ନାହିଁ, କାହିଁକି ନା ଦୁଇ ଜଣ ଯାକ ଶ୍ରୀ ଶ୍ରୀ ସୀତାରାମ ରକମ ହନୁମାନ ଯେଉଁ କି, ତେଣୁ ଦୁଇ ଜଣ ଯାକ ଧାଇଁଲେ ପୁଣି କେତେବେଳେ ଏଇ ଗୋପୀମାନଙ୍କୁ ଆଉ କିଏ ହରଣ କରିବ, କୃଷ୍ଣ କଂସ ଆଉ କାହାକୁ ପଠେଇପାରେ, ଏଇଭଳି ଭାବରେ ବଳରାମ ରହିଲେ ତାଙ୍କ ସୁରକ୍ଷା ଦେବା ପାଇଁ, ଭଗବାନ କୃଷ୍ଣ ଧାଇଁଲେ। ତେଣୁ ଏଠି କୁହାଯାଉଛି ସବିକ୍ଷ ତାବନୁ ପ୍ରାପ୍ତ ଏ ଦୁଇଜଣ ଯାକ ଧାଉଁଥିଲେ, ସେ ଦେଖିଲେ କିଭଳି ଦେଖିଲେ ନା କାଳ ମୃତ୍ୟୁ ଇବ ଦୁଇଜଣ, ମୃତ୍ୟୁ ବୋଲି ସ୍ୱୟଂ ମୃତ୍ୟୁ ବୋଲି ଦେଖିଲେ, କାଳ ଓ ମୃତ୍ୟୁ ଦୁଇଜଣଙ୍କୁ ଦେଖିଲେ, ଜଣଙ୍କୁ ଦେଖିଲେ କାଳ ଭଳି ଆଉ ଜଣଙ୍କୁ ଦେଖିଲେ ମୃତ୍ୟୁ ଭଳି। କାଳ ତ ଭଗବାନଙ୍କର ଶକ୍ତି ବା ଭଗବାନଙ୍କର ଗୋଟେ ପ୍ରକାଶ, ଭଗବତ ଗୀତାରେ ଭଗବାନ କହିଲେ କାଳ ସ୍ମୀ ଲୋକ କ୍ଷୟ କରି ପ୍ରବୃଦ୍ଧ, ଏକାଦଶବ୍ଦରେ ଭଗବାନ କହିଲେ ମୁଁ ହେଉଛି କାଳ। ତେଣୁ ମୃତ୍ୟୁ ଜଣକୁ ଦେଖିଲେ କାଳ ଆଉ ଜଣକୁ ଦେଖିଲେ ମୃତ୍ୟୁ, ବା ଦୁଇ ଜଣ ଯାକ ମୃତ୍ୟୁ ଭଳି ତାଙ୍କୁ ଲାଗିଲା। ଯେମିତି ବର୍ଣ୍ଣନା କରାଯାଇଛି କୃଷ୍ଣ ବଳରାମ ଯେତେବେଳେ ପ୍ରବେଶ କରୁଥିଲେ ମଥୁରାରେ ରଙ୍ଗଶାଳାରେ ଦଶମ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କଂସ ଗୋଟେ ବିରାଟ ମଞ୍ଚରେ ବସିଥିଲା, ବିରାଟ ଉଚ୍ଚ ମଞ୍ଚରେ ବସିଥିଲା, ଯେତେବେଳେ ସିଏ ଦେଖିଲେ ଦେଖିଲା ଯେତେବେଳେ କୃଷ୍ଣ ବଳରାମ ବିଶେଷ ଭାବରେ କୃଷ୍ଣଙ୍କୁ ଯେତେବେଳେ ଦେଖିଲା, କାରଣ ସେ ବର୍ତ୍ତମାନ ଜାଣିଗଲା ଯେ ଇଏ ହେଉଛି କୃଷ୍ଣ ହେଉଛନ୍ତି ଦେବକୀଙ୍କର ଅଷ୍ଟମ ପର୍ବ, ଯାହାଙ୍କୁ ଆକାଶବାଣୀ ହୋଇଥିଲା ବସୁଦେବ ମୋ ଦେବକୀଙ୍କର ବିବାହ ସମୟରେ, କଂସ ଯେତେବେଳେ ସେ ରଥକୁ ନେଇକି ଯାଉଥିଲା ସେହି ସମୟରେ ଆକାଶବାଣୀ ହୋଇଥିଲା ଅଶ୍ୱାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ବସେ ବୁଦ୍ଧ, ତାଙ୍କର ଅଷ୍ଟମ ଆରେ ମୂର୍ଖ ତୁ ଯାହାଙ୍କୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତୋତେ ହତ୍ୟା କରିବ। ତେଣୁ ବର୍ତ୍ତମାନ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ, କଂସ ଚିନ୍ତା କରୁଛି ମୋର ହିଁ କାଳ। ସେଠି କୁହାଯାଇଛି ମୃତ୍ୟୁ ଭୋଜପତେ ଭୋଜପତେ, କିଏ କେଉଁଭଳି ଭାବରେ ତାଙ୍କୁ ଦେଖୁଛନ୍ତି କୃଷ୍ଣଙ୍କୁ ବିଶେଷ ଭାବରେ, ସେଠି କେତେ ଭଗବାନ ହେଉଛନ୍ତି ସବୁ ରସର ଆଧାର ରସ ବୈଷ, ତେଣୁ ଯାହାଙ୍କର ଯେଉଁଭଳି ଭାବରେ ଭାବ ରହିଛି ଭଗବାନ ପ୍ରତି ସେ ସେହିଭଳି ଭାବରେ ଭଗବାନ ଦର୍ଶନ କରୁଛନ୍ତି। ମଲ୍ଲ ନାମ ଅସନୀର, ମଲ୍ଲମାନେ ଅଷ୍ଟମଲ୍ଲ ଥିଲେ, ପାହାଡ଼ ଭଳିଆ ଦେଖାଯାଉଥିଲେ ସେମାନେ, କିନ୍ତୁ ଇଏମାନେ 11 ବର୍ଷର ବାଳକ, ତାଙ୍କୁ ଦେଖି ସେ ଲାଗୁଥିଲେ ଇଏ ବଜ୍ର ଭଳିଆ ତାଙ୍କୁ ଲାଗୁଥିଲେ। ମଲ୍ଲାନମ ଅସନୀର ନୃଣାଙ୍ଗ ନରବରୁ, ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ତାଙ୍କୁ ଦେଖୁଥିଲେ ନରବରୁ, ନରବର ଶ୍ରେଷ୍ଠ ମନୁଷ୍ୟ କୃଷ୍ଣଙ୍କ ବିଷୟରେ କୁହାଯାଇଛି ଏକ ବଚନରେ, ମଲ୍ଲାନମ ଅସନୀର ନୃଣାଙ୍ଗ ନରବର ସ୍ତ୍ରୀଣାଙ୍ଗ ସ୍ମର ମୂର୍ତ୍ତିମାନ। ଏଇଭଳି ଭାବରେ ବିଭିନ୍ନ ଯେଉଁମାନେ ଦର୍ଶକମାନେ ସବୁ ଥିଲେ ସେଇଠି ଭଗବାନ ଦେଖିକିରି କିଏ କେଉଁଭଳି ଭାବ ପ୍ରାପ୍ତ ହେଲେ, କିନ୍ତୁ ସେଇଠି କହିଲେ ଭୋଜ ମୃତ୍ୟୁର ଭୋଜପତେ, ଭୋଜପତେ କହିଲେ କଂସ ଭୋଜବଂଶରେ ଆସନ୍ତି, ଭୋଜବଂଶ ସେ ଯଦୁବଂଶରେ ସବୁ ଆସୁଛନ୍ତି, ଯଦୁଙ୍କର କୂଳରେ ସବୁ ସେମାନେ ସବୁ ଆସୁଛନ୍ତି, ଭୋଜବଂଶ ମଧ୍ୟ ସେଇ ତାଙ୍କର ସେଇ ବଂଶ। ତେଣୁ ସିଏ ଯେତେବେଳେ ଦେଖିଲେ ଇଏ ମୋର ମୃତ୍ୟୁ ମୃତ୍ୟୁର ବୋଲେ ପତେ କେତେ କ'ଣ ବ୍ୟବସ୍ଥା କରିଥିଲେ ମାରିବା ପାଇଁ ମୃତ୍ୟୁକୁ ହଟେଇବା ପାଇଁ ସବୁ ଫେଲୁଅର୍ ହୋଇଗଲା ଆସି ମୃତ୍ୟୁ ସାମ୍ନାରେ ଉପସ୍ଥିତ ହୋଇଗଲା ତେଣୁ ଭଗବାନ ତାକୁ ହତ୍ୟା କରିବେ ଦଶମ ସନ୍ତ ଓରାଳି ଶ୍ରଦ୍ଧାରେ ବର୍ଣ୍ଣନା କରାଯାଇଛି ଏ କଥା ତେଣୁ ଆଜି ମଧ୍ୟ ସେଇଭଳି ଭାବରେ ଇଏ ଯେଉଁ ରହିଛି ଶଙ୍ଖଚୂଡ଼ କୃଷ୍ଣ ବଳରାମ ଦେଖିକିରି କାଳ ଏବଂ ମୃତ୍ୟୁ ଭଳି ତାଙ୍କୁ ଲାଗିଲା କାଳ ଏବଂ ମୃତ୍ୟୁ କାଳ ମୃତ୍ୟୁ ଇବ ଉଦ୍ଭିଜନ ଆଉ ଭଗବାନ କହିଲେ ମା ବୈଷ୍ଠ ତାଙ୍କର ଉଦ୍ଭିଜନ ଆରମ୍ଭ ତାଙ୍କ ଭୟ ଆରମ୍ଭ ହୋଇଗଲା ତାର ତେଣୁ ବିଶୃଜ ସ୍ତ୍ରୀ ଜନ ମୂଢ଼ ମୂର୍ଖ କ'ଣ କଲା ସେ ସ୍ତ୍ରୀମାନଙ୍କୁ ଛାଡ଼ିକିରି ବିଶୃଜ ସ୍ତ୍ରୀ ଜନ ସ୍ତ୍ରୀମାନଙ୍କୁ ଛାଡ଼ିକିରି ପ୍ରାଦ୍ରବତ୍ ଜୀବିତେ ଛାୟା ଜୀବନ ପ୍ରାପ୍ତ ହେବା ପାଇଁ ମାନେ ବଞ୍ଚିବା ରହିବା ପାଇଁ ମୃତ୍ୟୁବରଣ ନ କରିବା ପାଇଁ ଭାଙ୍ଗିବାକୁ ଆରମ୍ଭ କଲା ମୂର୍ଖ ଭଗବାନ ଯେତେବେଳେ ଧାଉଁଛନ୍ତି ତାଙ୍କର ଶରଣରେ ଯାଇଥାନ୍ତା ତାହେଲେ ବଞ୍ଚିଯାଇଥାନ୍ତା ଭଗବାନ କହିଲେ ନା ସକୃଦ ବି ପ୍ରପନ୍ନ ଆୟତ ବା ସ୍ମୃତି ଚ ଯାହାଦେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତତ୍ ଗତମ ମମ ଯେତେବେଳେ ବିଭୀଷଣ ଆସୁଥିଲେ ଭଗବାନଙ୍କ ଶରଣ ନେବା ପାଇଁ ସେହି ସମୟରେ ଭଗବାନ ଏ କଥାଟି କହିଥିଲେ ଗୋଟିଏ ଥର ଯଦି ଆମେ କହିବା ପ୍ରଭୁ ମୁଁ ଆପଣଙ୍କର ସକୃଦ ବି ପ୍ରପନ୍ନ ଆୟତ ବା ସ୍ମୃତି ଚ ଯାହାଦେ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତତ୍ ବ୍ରତ ଭଗବାନଙ୍କର ହେଉଛି ବ୍ରତ ସମସ୍ତଙ୍କୁ ଅଭୟ ପ୍ରଦାନ କରିବେ ତେଣୁ ଇଏ ଯଦି ଭଗବାନଙ୍କ ଶରଣରେ ଯାଇଥାନ୍ତା ପ୍ରଣାମ ଶରଣ ପଶିଯାଇଥାନ୍ତା ହାତ ଟେକି ଦେଇଥାନ୍ତା ବା ପ୍ରଣାମ କରିଦେଇଥାନ୍ତା ତାହେଲେ ଭଗବାନ ତ କ୍ଷମା କରିଦେଇଥାନ୍ତେ କିନ୍ତୁ ମୂଢ଼ା ମୂର୍ଖ ସେ ଚାହିଁଲା ଜୀବନ ପ୍ରାପ୍ତ ହେବା ପାଇଁ ଧାଇଁକି ପଳେଇବ ବୋଲି ଜୀବନଟା ରହିଯିବ ରକ୍ଷା ହୋଇଯିବ ଭଗବାନଠାରୁ ଭଗବାନ ଯାହାକୁ ମାରିବେ ତାକୁ କିଏ ରକ୍ଷା କରିପାରିବ ଏବଂ ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ମାରିପାରିବ ଆମର ଓଡ଼ିଆରେ ଗୋଟେ କଥା ଅଛି ତମ ଘରଟା ଏଇଠି ସମ୍ବଲପୁର ଆମର ଓଡ଼ିଆ ଓଡ଼ିଆରେ ଗୋଟେ ଢଗ ଅଛି ରକ୍ଷେ ହରି ମାରେ କିଏ ମାରେ ହରି ରକ୍ଷେ କିଏ ସମ୍ବଲପୁର ଅଛି ନା ନାହିଁ ସବୁ ଓଡ଼ିଶା ସାରା ଗୋଟିଏ ଆଉ କେଉଁ କେଉଁ ଭାଷା ଅଲଗା ଥାଇପାରେ କିନ୍ତୁ କଥା ଏକା ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ମାରିବା ପାଇଁ ବସିଲେ ତାକୁ ଆଉ କିଏ ରକ୍ଷା କରିପାରିବ ସେଇ ଭଗବାନଙ୍କ ଶରଣରେ ଯାଇଥିଲେ ରକ୍ଷା ହୋଇପାରିଥାନ୍ତେ ତେଣୁ ବିଶୃଜ ସ୍ତ୍ରୀ ଜନ ମୂଢ଼ କ'ଣ କଲା ନା ପ୍ରାଦ୍ରବତ୍ ବହୁତ ଜୋର ଯେତେ ତାର ଥିଲା ପ୍ରାଣ ଯେତେ ଶକ୍ତି ଥିଲା ସବୁ ଶକ୍ତି ଲଗାଇକିରି ଧୋଇବା ପାଇଁ ଆରମ୍ଭ କଲା କିନ୍ତୁ ଭଗବାନ ପାଖରେ କ'ଣ ସେ ରକ୍ଷା ହୋଇପାରିବ ଜୀବିତ ଛୟା ତେଣୁ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ତୌ ଶ୍ରୀ କୃଷ୍ଣ ରାମ ଅନୁ ପଶ୍ଚାତ୍ ପ୍ରାପ୍ତ ବିକ୍ଷେତି କାଳ ପ୍ରେରକ ମୃତ୍ୟୁଶ୍ଚ କାଳ ଏବଂ ମୃତ୍ୟୁ ଭଳି ଯେଉଁ ଭାବୁଥିଲା ଦେଖିକିରି ସେ କାଳଙ୍କ ଦ୍ୱାରା ପ୍ରେରକ ହୋଇକି ମୃତ୍ୟୁ ଆସୁଛନ୍ତି ବୋଲି ଭାବୁଥିଲା ସେ ସନାତନ ଗୋସ୍ୱାମୀ କହୁଛନ୍ତି ସେ ଦୁଇ ଜଣଙ୍କୁ ଦେଖି କୃଷ୍ଣ ରାମ ହଉ ତାଙ୍କ ପଛ ପଛ ଧାଉଁଛନ୍ତି ଦେଖିକିରି ଏତଚାଗ୍ରେ ରଙ୍ଗସ୍ଥଳେ ରଙ୍ଗସ୍ଥଳ ମଧ୍ୟ କଥା ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ରଙ୍ଗସ୍ଥଳେ ମଧ୍ୟ ଯେତେବେଳେ କୃଷ୍ଣ ବଳରାମ ପ୍ରବେଶ କରିଥିଲେ କିଏ କେଉଁଭଳି ଭାବରେ ତାଙ୍କୁ ଦର୍ଶନ କରୁଥିଲେ ଏବଂ କଂସ କୃଷ୍ଣଙ୍କୁ ଦେଖୁଥିଲା ମୃତ୍ୟୁ ମୃତ୍ୟୁର ଭୋଜପତେ ତେଣୁ ଏଇଭଳି ଭାବରେ ତମନ୍ନଧାବତ୍ ଗୋବିନ୍ଦ ଯତ୍ର ଯତ୍ର ସଧାବତୀ ଜିଷୁ ତିରୋ ରତ୍ନ ତସ୍ତୌ ରକ୍ଷନ୍ ସ୍ତ୍ରୀ ବଳା ଏଇଠି ତସ୍ତୁ ଶବ୍ଦ ଅଛି ଆଉ ବଳରାମ ଗଲେ ନାହିଁ ବଳରାମ ରହିଗଲେ କାହିଁକିନା ରକ୍ଷନ୍ ସ୍ତ୍ରୀ ଓ ବଳ ସ୍ତ୍ରୀ ଲୋକମାନଙ୍କୁ ରକ୍ଷା କରିବା ପାଇଁ ବଳରାମ ରହିଗଲେ ଭଗବାନ ଏକୁଟିଆ ଧାଇଁଲେ କାହିଁକି ନା ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନ ଚିନ୍ତା କଲେ ଆଉ ପୁଣି ଆଉ କିଏ ଅସୁର ଆସିପାରେ ଲୋକମାନେ ରହିଗଲେ ପଛରେ ତାଙ୍କୁ ପୁଣି ତାଙ୍କ ଉପରେ କିଛି ବିପଦ ଆସିପାରେ ସେ ବଳରାମ ରହିଗଲେ ତସ୍ତୌ ସେଠି ରକ୍ଷନ୍ ସ୍ତ୍ରୀ ଓ ରକ୍ଷା କରିବା ପାଇଁ ଭଗବାନ ମାନବ ଲୀଳା କହୁଛନ୍ତି ଭଗବାନ ଚାହିଁଥିଲେ କିଛି ହେଇପାରିନଥାନ୍ତା କିନ୍ତୁ ଭଗବାନ ମାନବ ଲୀଳା ସବୁ ଅସୁରମାନଙ୍କୁ ମଧ୍ୟ ଉଦ୍ଧାର କରିବେ ଏସବୁ ଭଗବାନଙ୍କ ଭକ୍ତମାନେ ଏଇ ଲୀଳାକୁ କୀର୍ତ୍ତନ କରିବେ ସ୍ମରଣ କରିବେ ଆସ୍ୱାଦନ କରିବେ ଆନନ୍ଦ ପ୍ରାପ୍ତ ହେବେ ସେଥିପାଇଁ ଏସବୁ ଲୀଳା ଭଗବାନ କରୁଛନ୍ତି ଯାହା ସୁତ୍ୱା ତତ୍ପର ଭାବେ ତାଙ୍କୁ ଯେତେବେଳେ ଶୁଣୁଥିଲେ ତେତିଶ ଶ୍ରଦ୍ଧାରେ ସବୁଠି ଅଛନ୍ତି ଭଗବାନ ଏ ଯେଉଁ ଲୀଳା ସବୁ କଲେ ଏଇଟା ଶୁଣିଲେ ଜଣେ ଭଗବାନର ଭକ୍ତ ହେବ, ଯାହା ସୁତା ତତ୍ପର ଭାବେ। ତେଣୁ ବଳରାମ ସେଠି ରହିଲେ, ତା ଅନ୍ନଧାବତ ଗୋବିନ୍ଦ, ଭଗବାନ କୃଷ୍ଣ ଧାଇଁଲେ ଗୋବିନ୍ଦ, ଯତ୍ର ଯତ୍ର ସଦାବତୀ, ସେ ଯୁଆଡ଼େ ଯୁଆଡ଼େ ଯିବା ପାଇଁ ବସିଲା, ଭଗବାନ ସିଆଡ଼େ ସିଆଡ଼େ ଚାଲିଲେ। ଯତ୍ର ଯତ୍ର ସଦାବତୀରୁ ଜଣାପଡ଼ୁଥିଲା ସେ ବିଭିନ୍ନ ଦିଗ କରିକି ଯାଉଥିଲା, ଏପଟେ ଗଲା ପୁଣି ସେପଟେ ଗଲା, ଏମିତି ଯତ୍ର ଯତ୍ର ବୋଲି ସେ କୁହାଗଲା। ସଦାବତୀ ଜିହିର୍ଷୁ ତତ୍ ଚିରୋରତ୍ନ ତସ୍ତୁ ରତ୍ନ, ଭଗବାନ କାହିଁକି ଯାଉଥିଲେ ନା, ତା ଶିରରେ ଯେଉଁ ରହିଛି ରତ୍ନ ରହିଛି, ଏ ମଣିଟି ରହିଛି, ସେଥିପାଇଁ ତା ନାଁ ହେଇଥିଲା ଶଙ୍ଖଚୂଡ଼। ତେଣୁ ଜିହିର୍ଷୁ ସେଇ ରତ୍ନକୁ ନେବା ପାଇଁ ଭଗବାନ ଚାହୁଁଥିଲେ, ତାକୁ ଜୀବିତ ହତ୍ୟା କରିବା ପାଇଁ, ଜୀବିତ ଅବସ୍ଥାରେ ସେ ରତ୍ନ ନେବା ପାଇଁ ଚାହୁଁଥିଲେ, ଜଣେ ଆଚାର୍ଯ୍ୟ ଟୀକାରେ ଏଇଟା କହିଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବିଶ୍ଳେଷଣ କରିଛନ୍ତି ଯେ ତାଡ଼ିତ ହୋଇ ମହିଳାମାନେ ପରିଶ୍ରାନ୍ତ ହୋଇପଡ଼ିଥିଲେ, ଏବଂ ସେଥିପାଇଁ ସେ ବଳରାମ ସେମାନେ ଯେତେବେଳେ ବିଶ୍ରାମ କରୁଥିଲେ ସେମାନଙ୍କୁ ସାନ୍ତ୍ୱନା ପ୍ରଦାନ କଲେ ଏବଂ ରକ୍ଷା କଲେ। ଇତିମଧ୍ୟରେ ଶ୍ରୀକୃଷ୍ଣ ଦାନବର ପଶ୍ଚାତ ଧାବନ କଲେ। ତେଣୁ କ୍ରମ ସନ୍ଦର୍ଭରେ କହିଛନ୍ତି ଯେଉଁ କାହିଁକି ଭଗବାନ ଧାଉଁଥିଲେ, ଭଗବାନ ଚାହିଁଥିଲେ ଶାଳ ବୃକ ଦର୍ଶନ ଫିଙ୍ଗି ଦେଇଥିଲେ ସେ ମୃତ୍ୟୁବରଣ କରିଥାନ୍ତା, କିନ୍ତୁ ଭଗବାନ ଚାହୁଁଥିଲେ ସେ ଯେଉଁ ରତ୍ନଟାକୁ ନେବେ, ସେ ମଣିଟାକୁ ସେ ଜୀବିତ ଅବସ୍ଥାରେ ତାକୁ ନେବେ, ଏଇଟା ସେ ଚାହୁଁଥିଲେ ଭଗବାନ। କ୍ରମ ସନ୍ଦର୍ଭରେ ଜୀବ ଗୋସ୍ୱାମୀ ଏଇଟା କହିଛନ୍ତି, ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି ଗୋବିନ୍ଦ, ଗୋବିନ୍ଦ କହିଲେ ଗୋକୁଳେନ୍ଦ୍ର, ଗୋକୁଳର ଇନ୍ଦ୍ର ସିଏ, ତାଙ୍କ ନାମ ହେଲା ଗୋବିନ୍ଦ ନା, ଯେଉଁ ଇଏ ସମୟରେ ଗୋବର୍ଦ୍ଧନ ଧାରଣ ସମୟରେ ଦୁଷ୍ଟତ୍ୱ ରକ୍ଷଣେ ସାମର୍ଥ୍ୟ ଦର୍ଶାଇଛି, ଦୁଷ୍ଟକୁ ରକ୍ଷା କରିବା ପାଇଁ ସାମର୍ଥ୍ୟ ରହିଛି, ଏଇଟାକୁ ଦେଖିବା ପାଇଁ ଶବ୍ଦ ଶବ୍ଦ ବ୍ୟବହାର ଗୋବିନ୍ଦ। ତେଣୁ ଭଗବାନ ଯେତେବେଳେ ଧାଇଁଲେ, ଅଭିଦୂର ଇଭାବ୍ୟତ୍ୟ ଶିରସ୍ତସ୍ୟ ଦୁରାତ୍ମନ ଯାହାର ମୁଷ୍ଟି ନେଇବାଙ୍ଗ ସ ଚୂଡ଼ାମଣି ବିଭୁ। ଅଭିଦୂର, ବେଶୀ ଦୂର ଯିବାକୁ ପଡ଼ିଲା ନାହିଁ ଭଗବାନଙ୍କୁ, ଭଗବାନଙ୍କର ସ୍ପିଡ଼ ତୁଳନାରେ ତାର ସ୍ପିଡ଼ କ'ଣ, ତେଣୁ ଇଭ ଅଭ୍ୟତ୍ୟ ଭଗବାନ ଧରି ପକେଇଲେ, ଖୁବ ବେଶୀ ଦୂର ନାହିଁ, ଅଳ୍ପ ଦୂରରେ ଭଗବାନ ତାକୁ ଧରିକି ଧରି ପକେଇଲେ। ଏବଂ ଯାହାର ମୁଷ୍ଟି ନେଇ, ମୁଷ୍ଟି ନେଇବ, ଗୋଟେ ମୁଷ୍ଟି ମାରିଲେ, ଗୋଟେ ମୁଷ୍ଟି ମାରିଲେ, ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଏଭଳି ଆନନ୍ଦରେ ବର୍ଣ୍ଣନା କରୁଛନ୍ତି, ପରୀକ୍ଷିତ ମହାରାଜକୁ ଅଙ୍ଗ ଶବ୍ଦ ସମ୍ବୋଧନ କରୁଛନ୍ତି, ଏତେ ଆନନ୍ଦିତ ହେଇଯାଉଛନ୍ତି, ଅଙ୍ଗ ନିଜର ଅଙ୍ଗ ଭଳି ଶରୀରର ଅଙ୍ଗ ଭଳି ତାଙ୍କୁ ସମ୍ବୋଧନ କରିଛନ୍ତି। ଯାହାର ମୁଷ୍ଟି ନେଇବ ଅଙ୍ଗ ସହ ଚୂଡ଼ାମଣି ବିଭୁ, ଗୋଟିଏ ମୁଷ୍ଟିରେ ତାର ମଣି ବାହାରି ପଡ଼ିଲା ଆଉ ତାର ମୃତ୍ୟୁ ମଧ୍ୟ ହେଇଗଲା, ଦୁଇଟା କାମ ଏକ ସମୟରେ ହେଲା, ଟୁ ଇନ୍ ୱାନ୍। ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି ଶିରସା ସହ ଚୂଡ଼ାମଣି ଜଗାହ, ତାର ମୃତ୍ୟୁ ହେଲା ଏବଂ ସେ ଚୂଡ଼ାମଣି ମଧ୍ୟ ଏକ ସମୟ ନେଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଅବି ଦୂରେ ଇବ ଅତି ଦୂରେ ବି ନିକଟ, ଅତି ଦୂରରେ ସେ ଥିଲା ବୋଧେ, କିନ୍ତୁ ଭଗବାନ ତା ପାଖରେ ଯାଇ ପହଞ୍ଚିଗଲେ, ନିକଟରେ ପହଞ୍ଚିଗଲେ। ଏବ କାରଣ କେବଳ ଏକ ମୁଷ୍ଟି ନେଇବ ଇତି ପ୍ରୟାସ ଅଭାବ, ଗୋଟିଏ ମୁଷ୍ଟିରେ ତାର ପ୍ରାଣ ନେଇଗଲେ, ଗୋଟିଏ ମୁଷ୍ଟିରେ ତାର ପ୍ରାଣ ନେଇଗଲେ, ଏବ ଶବ୍ଦ ବ୍ୟବହାର କରାଗଲା ଗୋଟିଏ ମୁଷ୍ଟିରେ। ଉକ୍ତ ଯତ ବିଭୁ, କାହିଁକି ନା ସେ ହେଉଛନ୍ତି ବିଭୁ, ବହୁତ ଶକ୍ତି ତାଙ୍କର ରହିଛି ଏବଂ ସେ ହେଉଛନ୍ତି ଈଶ୍ୱର, ସେ ହେଉଛନ୍ତି ନିୟନ୍ତ୍ରଣକାରୀ। ତେଣୁ ଅଙ୍ଗ ଶବ୍ଦ ଯେଉଁ କହିଲେ ସୁଖଦେବ ଗୋସ୍ୱାମୀ, ଇଏ ବହୁତ ଆନନ୍ଦରେ ସମ୍ବୋଧନ କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଭଗବାନଙ୍କୁ ଲୀଳା ବର୍ଣ୍ଣନା କରୁଛନ୍ତି, ତେଣୁ ସିଏ ମଧ୍ୟ ବହୁତ ଆନନ୍ଦିତ ହେଇଯାଉଛନ୍ତି। ତେଣୁ ଏଇଭଳି ଭାବରେ ଅନ୍ତିମ ଶ୍ଳୋକଟି ଆମେ ପାଠ କରିବା, ଶଙ୍ଖଚୂଡ଼ଂ ହ୍ୟତେଇବଂ ମଣିମାଦାୟ ଭାସ୍ୱରଂ ଅଗ୍ରଜାୟା ଦଦାତ୍ ପ୍ରୀତ୍ୟା ପଶ୍ୟନ୍ତିନା ଚଦୋଷିତା। ଶଙ୍ଖଚୂଡ଼ଂ ନିହତେଇବଂ, ଶଙ୍ଖଚୂଡ଼ ଏହିଭଳି ଭାବରେ ଯେତେବେଳେ ନିହତ ହେଲା, ମଣିମାଦାୟ ଭାସ୍ୱରମ, ସେ ମଣି ଚିକ୍ଚିକ୍ କରୁଥିଲା ଭାସ୍ୱର, ସେଇଟାକୁ ଭଗବାନ ଆଣିକରି ଅଗ୍ରଜାୟା ଦଦାତ୍ ପ୍ରୀତ୍ୟା, ସବୁ ଗୋପୀମାନେ ଚିନ୍ତା କରୁଛନ୍ତି ମୋତେ ଦେବେ ମୋତେ ଦେବେ ମୋତେ ଦେବେ ଇତ୍ୟାଦି, ରାଧିକା ଇତ୍ୟାଦି, ଲଳିତା, ବିଶାଖା ସମସ୍ତେ ଚାହୁଁଛନ୍ତି ଭଗବାନ ମୋର ଅତ୍ୟନ୍ତ ପ୍ରିୟ। କିନ୍ତୁ ଭଗବାନ କ'ଣ କଲେ, ଅଗ୍ରଜାୟା ତଥା ପ୍ରତିତ୍ୟା, ଅଗ୍ରଜ ବଳରାମଙ୍କୁ ଦେଇଦେଲେ। ଅଗ୍ରଜାୟା ଦଦାତ୍ ପ୍ରତିହା ପଶନ୍ତି ହିନାମ ତ ଯୋଶିତା, ସେ ଗୋପୀମାନେ ଦେଖୁଛନ୍ତି ସେମାନେ ଭାବୁଛନ୍ତି କୃଷ୍ଣ ମୋତେ ଦେବେ, ସେ କହୁଛି ମୋତେ ଦେବେ ମୋତେ ଦେବେ, ଏଭଳି ଭାବୁଥିଲା ବେଳେ ଭଗବାନ ତାଙ୍କ ଭାଇଙ୍କୁ ପ୍ରଦାନ କଲେ। ବିଭିନ୍ନ ଗୋପୀମାନେ ସମ୍ଭବତଃ ଭାବୁଥିଲେ ଯେ ଗୋବିନ୍ଦ ସେମାନଙ୍କ ମଧ୍ୟରୁ କାହାକୁ ମୂଲ୍ୟବାନ ରତ୍ନଟି ପ୍ରଦାନ କରିବେ, ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବନ୍ଦ କରାଇବା ପାଇଁ ଶ୍ରୀକୃଷ୍ଣ ଆନନ୍ଦରେ ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମଙ୍କୁ ତାହା ଦେଇଦେଲେ। ଜଣଙ୍କୁ ଦେଲେ ଅନ୍ୟ ଜଣଙ୍କ ମନ ଦୁଃଖ ହେବ, ସେଥିପାଇଁ ଭଗବାନ ବଳରାମଙ୍କୁ ଦେଲେ। ଆଚ୍ଛା, ଏଠି ଯେଉଁ କୁହାଗଲା ନିହତ, ନିହତ ଶବ୍ଦର ଅର୍ଥରେ ଜୀବ ଗୋସ୍ୱାମୀ କହୁଛନ୍ତି ନିତରାମ ମତ ଏଠି ନିଶବ୍ଦ, ନିଶବ୍ଦ ସୂକ୍ଷ୍ମ ଶରୀରସ୍ୟ ନାଶା, ତାଙ୍କୁ ଉଦ୍ଧାର କରିଦେଲେ, ଆଉ ସୂକ୍ଷ୍ମ ଶରୀର ତାର ରହିଲା ନାହିଁ। ଆମର ଦୁଇଟି ଶରୀର ରହିଛି, ଗୋଟେ ସ୍ଥୂଳ ଶରୀର, ଗୋଟେ ସୂକ୍ଷ୍ମ ଶରୀର। ଏ ସ୍ଥୂଳ ଶରୀର ଯେତେବେଳେ ମୃତ୍ୟୁବରଣ କରେ ସେଠି ସୂକ୍ଷ୍ମ ଶରୀରରେ ଆମେ ଘୁରି ବୁଲେ, ଆଉ ଗୋଟେ ସ୍ଥୂଳ ଶରୀର ରକ୍ତ ହେବା ପାଇଁକି, କିନ୍ତୁ ଭଗବାନ ତାର ସୂକ୍ଷ୍ମ ଶରୀର ମଧ୍ୟ ନେଇଗଲେ, ଅର୍ଥାତ୍ ତାକୁ ଉଦ୍ଧାର କଲେ। ଭଗବାନ ହେଉଛନ୍ତି ହତ୍ୟାରି ଗତିଦାୟକ, ଯାହାକୁ ହତ୍ୟା କରିବେ ତାକୁ ତାଙ୍କ ଧାମ ପଠେଇବେ। ତେଣୁ ଏଠି ଗୋଟେ କଥା ଅଛି, ଯେତେବେଳେ ଚିତ୍ରକେତୁ ଉପାଖ୍ୟାନରେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଚିତ୍ରକେତୁ ଜଣେ ରାଜା ଥିଲେ ଯାହାଙ୍କର କୋଟିଏ ରାଣୀ ଥିଲେ, କୋଟିଏ ରାଣୀ ଥିଲେ କିନ୍ତୁ ଗୋଟିଏ ବି ପୁତ୍ର ହେଉନଥିଲେ, ପୁତ୍ର କି କନ୍ୟା କିଛି ହେଉନଥିଲେ। ତେଣୁ ଅଙ୍ଗିରା ଋଷି ଥରେ ଯାଇଥିଲେ, ଏସବୁ କଥା ରହିଛି, ଅଙ୍ଗିରା ଋଷିଙ୍କ କୃପାରୁ ସେ ଗୋଟେ ପୁତ୍ର ପ୍ରାପ୍ତ ହୋଇଥିଲେ, ଏସବୁ କଥା ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯାହା ହେଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ସେ ଯେଉଁ ଜ୍ୟେଷ୍ଠ ରାଣୀ ତାଙ୍କର ଥିଲେ କୃତଦ୍ୟୁତି, କୃତଦ୍ୟୁତିଙ୍କର ଗର୍ଭରେ ସେ ସନ୍ତାନ ସେ ଦେଲେ, ସେ ଋଷି ଦେଲେ ଗୋଟେ ଚାରୁ ଦେଲେ, ସେ ଚାରୁକୁ ସେ ଖାଇକରି ତା'ର ପୁତ୍ରଟି ସନ୍ତାନ ଯାହାତ ହେଲା। କିନ୍ତୁ ଆଉ ଯେଉଁ 999,999 ରାଣୀ ରହିଲେ ସମସ୍ତେ ଇର୍ଷା କଲେ ଆ ଉପରେ, କୃତଦ୍ୟୁତି ଉପରେ, ଏଭଳି ରାଜା ଖାଲି କୃତଦ୍ୟୁତିକୁ ସ୍ନେହ କଲେ ଆଉ ଅନ୍ୟମାନେ ପଚାରିଲେ ନାହିଁ, କାରଣ ତାଙ୍କର ପୁଅଟି ହୋଇଛି। ତେଣୁ ଏହିଭଳି ଭାବରେ ଅନ୍ୟ ରାଣୀମାନେ ମିଶିକରି ସେ ପିଲାକୁ ବିଷ ଦେଇଦେଲେ, ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଚିନ୍ତା କଲେ ଜଣେ ଗୋପୀକୁ ଦେଲେ ଅନ୍ୟମାନେ ତ ଇର୍ଷା କରିବେ, ତେଣୁ ବଳରାମଙ୍କୁ ଦେଇଦେଲେ। ଜଣେ ଆଚାର୍ଯ୍ୟ କହନ୍ତି ବଳରାମ ମଧ୍ୟ ସେଟାକୁ ରଖିଲେ ନାହିଁ, ସେ ମଧ୍ୟ ପ୍ରଦାନ କରିଦେଲେ, ରାଧିକାଙ୍କୁ ପ୍ରଦାନ କଲେ, କାରଣ ଯେତେ ଗୋପୀ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ରାଧାରାଣୀ। ତେଣୁ ଏହିଭଳି ଭାବରେ ଏ ଦଶମ ସ୍କନ୍ଧ 34 ଅଧ୍ୟାୟର କଥା ସମାପ୍ତ ହେଲା, ଏ 32 ଶ୍ଳୋକ। ତେଣୁ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ।